ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ମୁଦ୍ରା ଯୋଜନା ଯୁବବର୍ଗଙ୍କ ମଧ୍ୟରେ ଆତ୍ମନିଯୁକ୍ତିକୁ ପ୍ରୋତ୍ସାହନ ଦେବାରେ ଲାଭଦାୟକ ସାବ୍ୟସ୍ତ ହୋଇଛି, 11 ବର୍ଷ ପୂର୍ତ୍ତି ଅବସରରେ କହିଲେ ପ୍ରଧାନମନ୍ତ୍ରୀ। ଖୋର୍ଦ୍ଧା ଭୂଇଁପୁରଠାରେ 40,811 କୋଟି ଟଙ୍କାର 36 ଶିଳ୍ପ ପ୍ରକଳ୍ପର ଶିଳାନ୍ୟାସ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କର ବାହାର ରତ୍ନଭଣ୍ଡାର ଅଳଙ୍କାରର ଚାଲିଛି ଗଣତି ମଣତି, ଏବଂ କାଳବୈଶାଖୀ ପ୍ରଭାବରେ ଆଗାମୀ 3 ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଝଡ଼ବର୍ଷା ନେଇ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ପ୍ରଧାନମନ୍ତ୍ରୀ, ମୁଦ୍ରା ଯୋଜନା ଆଜି 11 ବର୍ଷ ପୂରଣ କରିଛି। ଏହା 2015 ଏପ୍ରିଲ 8 ତାରିଖରେ ଶୁଭାରମ୍ଭ ହୋଇଥିଲା। କେନ୍ଦ୍ର ସରକାରଙ୍କ ଏହି ମହତ୍ୱାକାଂକ୍ଷୀ ଯୋଜନା ଅଣୁ ଉଦ୍ୟୋଗ ଓ ଯୁବ ବ୍ୟବସାୟୀଙ୍କୁ ଆର୍ଥିକ ପ୍ରୋତ୍ସାହନ ପାଇଁ ସେମାନଙ୍କ ଔଦ୍ୟୋଗିକ ବିକାଶ ଦିଗରେ ବିଶେଷ ସହାୟକ ହୋଇଆସିଛି। ଯୁବବର୍ଗଙ୍କ ମଧ୍ୟରେ ଆତ୍ମନିଯୁକ୍ତିକୁ ପ୍ରୋତ୍ସାହନ ଦେବାରେ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଅତ୍ୟନ୍ତ ଲାଭଦାୟକ ହୋଇପାରିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ବ୍ୟକ୍ତିବିଶେଷକୁ ଉପଯୁକ୍ତ ସୁଯୋଗ ପ୍ରଦାନ କରାଗଲେ ସେମାନେ ଆତ୍ମନିର୍ଭର ହେବା ସହ ଦେଶର ପ୍ରଗତିରେ ଉଲ୍ଲେଖନୀୟ ଅବଦାନ ଦେଇପାରିବେ ବୋଲି ଶ୍ରୀ ମୋଦି କହିଛନ୍ତି। ଶୁଣନ୍ତୁ ଏ ସମ୍ପର୍କରେ ଏକ ରିପୋର୍ଟ।
ମୁଦ୍ରା ଯୋଜନାରେ ଅଣୁ, କ୍ଷୁଦ୍ର ଏବଂ ଅନ୍ୟ ଶିଳ୍ପଗୁଡ଼ିକୁ ବିନା ବନ୍ଧକରେ 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି। ସମ୍ପୃକ୍ତ ଯୋଜନାରେ ଉଦ୍ୟୋଗୀମାନଙ୍କୁ ସଶକ୍ତ କରିବା ଏବଂ ଅର୍ଥନୈତିକ କାର୍ଯ୍ୟକଳାପରେ ସାମିଲ କରିବା ଉଦ୍ଦେଶ୍ୟରେ ଋଣ ଦିଆଯାଇଥାଏ। ଯୋଜନାରେ ଅନେକଗୁଡ଼ିଏ ବର୍ଗ ପାଇଁ ଋଣ ବ୍ୟବସ୍ଥା କରାଯାଇଛି। ଏଥିରେ ଶିଶୁ ବର୍ଗ ବାବଦରେ ସର୍ବାଧିକ 50,000 ଟଙ୍କା ଋଣ ଦିଆଯାଉଥିବା ବେଳେ କିଶୋର ବର୍ଗରେ 50,000ରୁ 5 ଲକ୍ଷ, ତରୁଣ ବର୍ଗରେ 5 ଲକ୍ଷରୁ 10 ଲକ୍ଷ ଏବଂ ତରୁଣ ପ୍ଲସ୍ ବର୍ଗରେ 10 ଲକ୍ଷରୁ 20 ଲକ୍ଷ ପର୍ଯ୍ୟନ୍ତ ଋଣ ପ୍ରଦାନ ପାଇଁ ବ୍ୟବସ୍ଥା ରହିଛି। ମୁଦ୍ରା ଋଣ ନେଇଥିବା ଗ୍ରାହକଙ୍କ ମଧ୍ୟରେ 70%ରୁ ଅଧିକ ମହିଳା ଉଦ୍ୟୋଗୀ ଅଛନ୍ତି। 50%ରୁ ଅଧିକ ମୁଦ୍ରା ଋଣ ଅନୁସୂଚିତ ଜାତି, ଜନଜାତି ଓ ପଛୁଆ ବର୍ଗ ଉଦ୍ୟୋଗୀଙ୍କୁ ପ୍ରଦାନ କରାଯାଇଛି। 2015-16 ଆର୍ଥିକ ବର୍ଷରେ ଏହି ଯୋଜନାରେ 34 କୋଟିରୁ ଅଧିକ ହିତାଧିକାରୀଙ୍କୁ 13 ଲକ୍ଷ କୋଟିରୁ ଅଧିକ ଟଙ୍କା ଋଣ ପ୍ରଦାନ କରାଯାଇଥିବା ବେଳେ 2024-25 ଆର୍ଥିକ ବର୍ଷ ସୁଦ୍ଧା ଋଣ ଗ୍ରହୀତାଙ୍କ ସଂଖ୍ୟା 47 କୋଟି ଅତିକ୍ରମ କରିଛି। ମୁଦ୍ରା ଯୋଜନାରେ 40 ଲକ୍ଷ କୋଟି ଟଙ୍କାର ପାଖାପାଖି 58 କୋଟି ଋଣ ସହାୟତା ଯୋଗାଇ ଦିଆଯାଇଛି। ସେଥିମଧ୍ୟରୁ 2/3 ମହିଳା ଉଦ୍ୟୋଗୀଙ୍କୁ ପ୍ରଦାନ କରାଯାଇଛି। ସାମଗ୍ରିକ ଋଣର ପ୍ରାୟ 1/5 ପ୍ରଥମ ଥର ପାଇଁ ଉଦ୍ୟୋଗୀ ହୋଇଥିବା ବ୍ୟକ୍ତିଙ୍କୁ ପ୍ରଦାନ କରାଯାଇଛି। ଗତ 11 ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା କ୍ରମାଗତ ଭାବେ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଓ ତୃଣମୂଳ ସ୍ତରର ଅଭିନବତ୍ୱକୁ ସୁଦୃଢ଼ କରିବାରେ ବିଶେଷ ଯୋଗଦାନ ରଖିଆସିଛି। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସ୍ମୃତି ରେଖା ତାରିଣିଆ।
ଓଡ଼ିଶା ଏକ ପୂର୍ଣ୍ଣ ସମୃଦ୍ଧି ସମ୍ପନ୍ନ ରାଜ୍ୟ ଭାବେ ବିଶ୍ୱ ଦରବାରରେ ଉଭା ହୋଇ ଭାରତବର୍ଷରେ ଶ୍ରେଷ୍ଠତ୍ୱ ପ୍ରତିପାଦନ କରୁଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି। ଖୋର୍ଦ୍ଧା ଜିଲ୍ଲା ଭୂଇଁପୁରଠାରେ ଆଜି 40,811 କୋଟି ଟଙ୍କାର 36 ଶିଳ୍ପ ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟକୁ ଶିଳ୍ପର ପେଣ୍ଠସ୍ଥଳୀ କରିବା ପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି। ଏକ ନିର୍ଦ୍ଦିଷ୍ଟ ଶିଳ୍ପାୟନ ଲକ୍ଷ୍ୟରେ ରାଜ୍ୟ ଅଗ୍ରଗତି କରୁଛି। ଆଗାମୀ ଦଶନ୍ଧି ଯୁବବର୍ଗଙ୍କ ପାଇଁ ସୁବର୍ଣ୍ଣ ଯୁଗର ଅୟମାରମ୍ଭ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସମୃଦ୍ଧ ଓଡ଼ିଶା ଲକ୍ଷ୍ୟକୁ ପୂରଣ ପାଇଁ ସରକାର ସମସ୍ତ ଜିଲ୍ଲାରେ ଶିଳ୍ପ ପ୍ରକଳ୍ପ ସହିତ ରୋଜଗାର ସୁଯୋଗ ସୃଷ୍ଟି କରୁଛନ୍ତି। ଆଜିର ଏହି ଶିଳାନ୍ୟାସ ଓ ଶୁଭାରମ୍ଭ ଫଳରେ 69,000ରୁ ଉର୍ଦ୍ଧ୍ୱ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ସରକାର ରାଜ୍ୟ ମେ ଉଦ୍ୟୋଗ ନିର୍ମାଣ କେ ଲିଏ ହର ସମ୍ଭବ ସହାୟତା ଆପ ଲୋକଙ୍କୁ ପ୍ରଦାନ କରେଗି। ମେ ହମେଶା ହମାରା ଉଦ୍ୟୋଗପତି ମିତ୍ର ସେ କହତା ହୁଁ, ଆପ ନିଶ୍ଚିତ ହୋକର ଓଡ଼ିଶା ମେ ଇନଭେଷ୍ଟମେଣ୍ଟ କିଜିଏ। ହମାରା ଦେଶ କା କୋଇ ବି ରାଜ୍ୟ ଜିତନା ଫେସିଲିଟି ଦେ ରହା ହେ, ହମ ଉସେ କୋଇ ଜ୍ୟାଦା ଦେଙ୍ଗେ, ବିଲକୁଲ କମ ନହିଁ କରେଙ୍ଗେ। ଆପ ହମାରା ଟିମ କେ ସାଥ ବାତଚିତ କର ସକତେ ହେ, ଅଗର କୋଇ ମୁସିବତ ୟା ପ୍ରୋବ୍ଲେମ ଆ ଜାଏଗା, ଡାଇରେକ୍ଟ ସିଏମ କେ ସାଥ 1-to-1 ଆପ ବି ବାତଚିତ କର ସକତେ ହେ, ଔର ଇସି ଆଧାର ପର ହମ କାମ କୁ ଆଗେ ଲେକେ ଜା ରହେ ହେ।
ନୂଆ ସରକାରର ଗତ 21 ମାସ ମଧ୍ୟରେ 2.5 ଲକ୍ଷ କୋଟି ଟଙ୍କାର 9 ଶିଳ୍ପ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ ହୋଇଯାଇଛି। ଚଳିତ ବଜେଟ୍ରେ ଭିତ୍ତିଭୂମିର ବିକାଶ ପାଇଁ ସରକାର 72,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବ୍ୟୟବରାଦ କରିଛନ୍ତି। ଯୁବବର୍ଗଙ୍କ ଦକ୍ଷତା ଉପରେ ସରକାର ଗୁରୁତ୍ୱ ଦେବା ସହିତ ଶିଳ୍ପପତି ଓ ନିବେଶକଙ୍କ ପାଇଁ ଏକ ସୁରକ୍ଷିତ ଅନୁକୂଳ ପରିବେଶ ସୃଷ୍ଟି କରିଛନ୍ତି ବୋଲି ଶ୍ରୀ ମାଝୀ କହିଛନ୍ତି। କାର୍ଯ୍ୟକ୍ରମରେ ଶିଳ୍ପ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପତ ଚନ୍ଦ୍ର ସ୍ୱାଇଁ, ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିଧାୟକ ପ୍ରଶାନ୍ତ ଜଗଦେବ ଓ ପ୍ରଦୀପ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋ ହାରକୁ 5.25% ଅପରିବର୍ତ୍ତିତ ରଖିଛନ୍ତି। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମୁଦ୍ରାନୀତି କମିଟିର ତିନିଦିନିଆ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଆର୍ବିଆଇର ଏହି ନିଷ୍ପତ୍ତି ଫଳରେ ବ୍ୟାଙ୍କଗୁଡ଼ିକ ସୁଧହାରରେ କୌଣସି ପରିବର୍ତ୍ତନ କରିବେ ନାହିଁ। ପୁରୀ ଶ୍ରୀମନ୍ଦିରର ବାହାର ରତ୍ନଭଣ୍ଡାରରେ ଥିବା ଅଳଙ୍କାରର ଗଣତି ମଣତି ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇଛି। ଆସନ୍ତା ଶନିବାର ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟ ଗଣତି ମଣତି ପ୍ରକ୍ରିୟା ଚାଲୁ ରହିବ। 13 ତାରିଖ ସୋମବାର ଏବଂ 16 ତାରିଖରୁ 18 ତାରିଖ ଯାଏ ଗଣତି ମଣତି କାର୍ଯ୍ୟ କରାଯିବ। ଶ୍ରୀଜୀଉଙ୍କ ବାହାର ରତ୍ନଭଣ୍ଡାରରେ ଅନେକ ଦୁର୍ଲଭ ରତ୍ନ ଅଳଙ୍କାର ଥିବାରୁ ସ୍ୱଚ୍ଛତା ସହିତ ଗଣତି ମଣତି କରିବା ପାଇଁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଉଛି ବୋଲି ଗଣତି ମଣତି କମିଟିର ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥ କହିଛନ୍ତି।
ନିଷ୍ପତ୍ତି ନିଆଯାଇଛି ଯେ କଣ ଅଛି ସେଟା ପ୍ରକାଶ କରାଯିବ ନାହିଁ, ନମ୍ବର କେତେ ଅଛି ଆମେ ପ୍ରକାଶ କରୁ, କିନ୍ତୁ ଆଶ୍ୱାସନା ଦଉଛୁ ଯାହା ବି ଅଛି ଆମେ ତାକୁ ଟିକିନିଖି ଭାବେ ତନଖି। 78 ମସିହାରେ ବୋଧେ 111 78 ସୁନା ଆଇଟମ ଏବଂ 33 ରୂପା ଇତ୍ୟାଦି ଆଇଟମ ଅଛି ମୁଁ ଯାହା ଅବଗତ ହେଇଛି। ଆମର ଚଳନ୍ତି ଭଣ୍ଡାରରେ ସଂଖ୍ୟା ବଢିଗଲା, ହୁଏତ ଏଠି ବଢିଥାଇ ପାରେ, କିନ୍ତୁ ଆମେ ଏପର୍ଯ୍ୟନ୍ତ ନିଶ୍ଚିତ ନୁହଁ, କାର୍ଯ୍ୟ ଆରମ୍ଭ କରୁଛୁ, ଆପଣମାନଙ୍କ ସହଯୋଗ କାମନା କରୁଛୁ, ସମଗ୍ର ଜଗନ୍ନାଥ ପ୍ରେମୀଙ୍କର ଆଶୀର୍ବାଦ କାମନା କରୁଛୁ।
ସ୍ନାନଯାତ୍ରା ପୂର୍ବରୁ ରତ୍ନଭଣ୍ଡାର ଗଣନା ଓ ଯାଞ୍ଚ ପ୍ରକ୍ରିୟା ସମାପ୍ତ କରିବା ପାଇଁ ସରକାରଙ୍କ ପକ୍ଷରୁ ପ୍ରୟାସ ଜାରି ରହିଛି ବୋଲି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ଏହି ଗଣନାକୁ 1978 ମସିହାର ତଥ୍ୟ ସହିତ ମେଳ କରାଯିବ, ସେଥିପାଇଁ ଆଧୁନିକ ପ୍ରଣାଳୀକୁ ଅନୁସରଣ କରି ଡିଜିଟାଲ ଫଟୋଗ୍ରାଫି ମାଧ୍ୟମରେ ସମସ୍ତ ସମ୍ପଦର ରେକର୍ଡ ସଂରକ୍ଷଣ କରାଯିବ, ଏହା ସହିତ ଦୀର୍ଘ ସମୟ ପାଇଁ ସୁରକ୍ଷିତ ରଖାଯିବାର ବ୍ୟବସ୍ଥା କରାଯିବ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି। ରାଜ୍ୟର ରାଜସ୍ୱ ସେବାକୁ ଆହୁରି ସୁଦୃଢ଼ କରିବା ନିମନ୍ତେ ସରକାରଙ୍କ ଦ୍ୱାରା 1,363 କନିଷ୍ଠ ରାଜସ୍ୱ ସହାୟକଙ୍କୁ ସିଧାସଳଖ ନିଯୁକ୍ତି କରାଯିବ। ନିଯୁକ୍ତି ନିମନ୍ତେ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ ଏହି ମର୍ମରେ ଚିଠି ଲେଖି ଜିଲ୍ଲାପାଳମାନଙ୍କୁ ଅବଗତ କରାଇଛନ୍ତି। ଜିଲ୍ଲାଭିତ୍ତିକ ଖାଲିଥିବା ପଦବୀ ସହିତ ଅନୁସୂଚିତ ଜାତି ଜନଜାତି ଏବଂ ସାମାଜିକ ଶିକ୍ଷାଗତ ପଛୁଆବର୍ଗ ସହ ମହିଳା ଦିବ୍ୟାଙ୍ଗ ଓ କ୍ରୀଡ଼ାବିତ୍ମାନଙ୍କ ପାଇଁ ଆବଶ୍ୟକୀୟ ସଂରକ୍ଷଣ ରଖିବା ନିମନ୍ତେ ଚିଠିରେ ଉଲ୍ଲେଖ ରହିଛି। ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ପାଇଁ ଏକକ ସ୍ନାତକୋତ୍ତର ପ୍ରବେଶିକା ପରୀକ୍ଷା ଆସନ୍ତା ମଇ ମାସ 5 ତାରିଖରୁ ଆରମ୍ଭ ହୋଇ 16 ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ରାଜ୍ୟ ପ୍ରବରଣ ମଣ୍ଡଳୀ ଷ୍ଟେଟ୍ ସିଲେକ୍ସନ୍ ବୋର୍ଡ ପକ୍ଷରୁ କୁହାଯାଇଛି। ଚଳିତ ମାସ 30 ତାରିଖରୁ ଛାତ୍ରଛାତ୍ରୀମାନେ ssbodisha.ac.in ୱେବ୍ସାଇଟ୍ରୁ ଆଡ୍ମିଟ୍ କାର୍ଡ ଡାଉନ୍ଲୋଡ୍ କରିପାରିବେ। ସମୁଦାୟ 50 ସ୍ନାତକୋତ୍ତର ବିଷୟ ପାଇଁ ପରୀକ୍ଷା ଅନୁଷ୍ଠିତ ହେବ। ଓଡ଼ିଆ ପକ୍ଷ ପାଳନର ଅଷ୍ଟମ ଦିନରେ ଆଜି ରକ୍ତଦାନ ଦିବସର ଆୟୋଜନ କରାଯାଉଛି। ଏହି ଉପଲକ୍ଷେ ଜିଲ୍ଲା ସଦର ମହକୁମାରେ ଥିବା ମହାବିଦ୍ୟାଳୟ ଏବଂ ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଏହା ଅଧୀନରେ ଥିବା ରକ୍ତ ଭଣ୍ଡାରଗୁଡ଼ିକରେ ରକ୍ତଦାନ ଶିବିରମାନ କରାଯାଉଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱେଚ୍ଛାକୃତ ରକ୍ତଦାନ କରି ରାଜ୍ୟରେ ରକ୍ତଦାନ ଆନ୍ଦୋଳନକୁ ସଫଳ କରିବା ପାଇଁ ଆହ୍ୱାନ ଦେଇଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର ଆୟୋଜିତ ହେଉଛି। କଳାହାଣ୍ଡି ଜିଲ୍ଲା ଭବାନୀପାଟଣାସ୍ଥିତ ମା' ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଶିବିରରେ ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଭାରପ୍ରାପ୍ତ କୁଳପତି ପ୍ରମୁଖ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିସ୍ ମହାବିଦ୍ୟାଳୟ ଓ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟରେ 100 ୟୁନିଟ୍ରୁ ଅଧିକ ରକ୍ତ ସଂଗ୍ରହ କରାଯାଇଛି। ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ରେଡ୍କ୍ରସ୍ ଶାଖା ପକ୍ଷରୁ ଆୟୋଜିତ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରରେ ଜିଲ୍ଲାପାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯୁବବର୍ଗଙ୍କୁ ରକ୍ତଦାନ କରିବା ପାଇଁ ଉତ୍ସାହିତ କରିଥିଲେ। ଭଦ୍ରକ ଜିଲ୍ଲା ଗେଲପୁରସ୍ଥିତ ମୁଖ୍ୟ ଚିକିତ୍ସାଳୟରେ ଆୟୋଜିତ ରକ୍ତଦାନ ଅଭିଯାନକୁ ସାଂସଦ ଅଭିମନ୍ୟୁ ସେଠୀ ଉଦ୍ଘାଟନ କରିଛନ୍ତି। ନବରଙ୍ଗପୁର ମହାବିଦ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ବିଧାୟକ ଗୌରୀଶଙ୍କର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାନ କରିଥିବା ବ୍ୟକ୍ତିବିଶେଷଙ୍କୁ ସାର୍ଟିଫିକେଟ୍ ଦେଇଥିଲେ। ଗଞ୍ଜାମ ଜିଲ୍ଲାରେ ଆସନ୍ତା 15 ତାରିଖରୁ ନିରକ୍ଷଣ ସାଥୀ କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ଜିଲ୍ଲାପାଳ ଭି କୀର୍ତ୍ତିଭାସନ କହିଛନ୍ତି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ କାଳବୈଶାଖୀ ପ୍ରଭାବରେ ଆଗାମୀ 3 ଦିନ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଜିଲ୍ଲାରେ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି। ମୟୂରଭଞ୍ଜ କେନ୍ଦୁଝର ଓ ଯାଜପୁର ଜିଲ୍ଲାରେ ଘଡ଼ଘଡ଼ି ସହ ଅଧିକ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ଅନୁମାନ କରିଛି। ମୁଖ୍ୟ ସମ୍ବାଦ ପୁଣିଥରେ ମୁଦ୍ରା ଯୋଜନା ଯୁବବର୍ଗଙ୍କ ମଧ୍ୟରେ ଆତ୍ମନିଯୁକ୍ତିକୁ ପ୍ରୋତ୍ସାହନ ଦେବାରେ ଲାଭଦାୟକ ସାବ୍ୟସ୍ତ ହୋଇଛି, 11 ବର୍ଷ ପୂର୍ତ୍ତି ଅବସରରେ କହିଲେ ପ୍ରଧାନମନ୍ତ୍ରୀ। ଖୋର୍ଦ୍ଧା ଭୂଇପୁରଠାରେ 40,811 କୋଟି ଟଙ୍କାର 36 ଶିଳ୍ପ ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କର ବାହାର ରତ୍ନଭଣ୍ଡାର ଅଳଙ୍କାରର ଚାଲିଛି ଗଣତି ମଣତି ଏବଂ କାଳବୈଶାଖୀ ପ୍ରଭାବରେ ଆଗାମୀ ତିନି ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଝଡ଼ବର୍ଷା ନେଇ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି।